అది పవిత్ర మహావీర జయంతి తిథి. ఈ ఉత్సవ ఉపలక్షె అమరేష్ కన్నడ భక్తవృంద ఈ బింగార్పూర్ రామచంద్రపూర్ గ్రామరే శ్రీ శ్రీ హనుమాన్ మందిరే କିଛି ଭାଗବତ କଥା କରିବା ପାଇଁ ବ୍ୟବସ୍ଥା କରାଯାଇଛି। ବିଶେଷ ଭାବରେ ଏ ଗ୍ରାମରେ ବର୍ତ୍ତମାନ ନାମ ସଂକୀର୍ତ୍ତନ ହୋଇଯାଇଛନ୍ତି, ତେଣୁ ତାପରେ ଆମର ଯଜ୍ଞ କାର୍ଯ୍ୟକ୍ରମ ହୋଇଯାଇଛନ୍ତି। ବର୍ତ୍ତମାନ ଆମେ ଗୋଟେ ବାଜିଯାଇଛି, ଆଉ ଅଳ୍ପ ସମୟ ତେଣୁ ଆମେ ଶ୍ରୀମଦ୍ ଭାଗବତଙ୍କର ପଞ୍ଚମ ସ୍କନ୍ଧ 19 ଅଧ୍ୟାୟ ଶ୍ଳୋକ 5 ଉପରେ ଆଲୋଚନା କରିବା। ଆମର ଶ୍ରୀମଦ୍ ଭାଗବତ ପଞ୍ଚମ ସ୍କନ୍ଧରେ ବିଭିନ୍ନ ଭୂଗୋଳ ବିଷୟରେ ବର୍ଣ୍ଣନା କରାଯାଇଛି। ଆମର ଯେଉଁ ବିଶ୍ୱ ରହିଛି, ବୈଜ୍ଞାନିକମାନେ ସ୍ପୁଟନିକ୍ ପଠାଉଛନ୍ତି, ମଙ୍ଗଳ ଗ୍ରହକୁ ବର୍ତ୍ତମାନ ପଠାଇଛନ୍ତି ଏବଂ ଚନ୍ଦ୍ରକୁ ମଧ୍ୟ ପଠାଇଥିଲେ। ତେଣୁ ସେମାନେ ଜାଣିବା ପାଇଁ ଚାହୁଁଛନ୍ତି ପ୍ରକୃତରେ ସେଠି ସବୁ କ'ଣ ଅଛି, ତେଣୁ କେଉଁଠି କ'ଣ ଅଛି ତାକୁ ସ୍ଥାନ ବୋଲି କୁହାଯାଉଛି। ଭାଗବତରେ ଯେଉଁ 10 ଅଧ୍ୟାୟ 10 ବିଷୟ ରହିଛି, ତା ଦେହରେ ଗୋଟିଏ ହେଉଛି ସ୍ଥାନ। ଏଇ ପଞ୍ଚମ ସ୍କନ୍ଧରେ ବିଭିନ୍ନ ଲୋକରେ ବିଭିନ୍ନ ଅଧିବାସୀମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ପଞ୍ଚମ ସ୍କନ୍ଧ 19 ଅଧ୍ୟାୟରେ କିଙ୍ଗ ପୁରୁଷ ବର୍ଷରେ ଯେତେବେଳେ ବର୍ଣ୍ଣନା କରାଯାଉଛି, ସେତେବେଳେ ହନୁମାନଜୀଙ୍କ ବିଷୟରେ ବର୍ଣ୍ଣନା କରାଯାଉଛି। ହନୁମାନଜୀ ଭଗବାନ ରାମଚନ୍ଦ୍ରଙ୍କର ପୂଜା ଆରାଧନା କରୁଛନ୍ତି। ହନୁମାନଙ୍କୁ ମହାଭାଗବତ ବୋଲି କୁହାଯାଉଛନ୍ତି। ମହାଭାଗବତ କହିଲେ ଯେଉଁମାନେ ଅନେକ ଭଗବାନଙ୍କର ବହୁତ ଉନ୍ନତ ଭକ୍ତ, ଯେଉଁମାନେ ସବୁଠି ଭଗବାନଙ୍କୁ ଦର୍ଶନ କରନ୍ତି, ସେମାନଙ୍କୁ ମହାଭାଗବତ ବୋଲି କୁହାଯାଏ। ସ୍ଥାବର ଜଙ୍ଗମ ଦେଖେ ନା ଦେଖେ ତାହାର ମୂର୍ତ୍ତି, ସର୍ବତ୍ର ହଏ ନିଜ ଇଷ୍ଟ ଦେବ ସ୍ତୁତି। ସବୁଠାରେ ସେମାନେ ଯେଉଁମାନେ ମହାଭାଗବତ, ସେମାନେ ସବୁଠାରେ ଭଗବାନଙ୍କୁ ଦର୍ଶନ କରନ୍ତି। ତେଣୁ ହନୁମାନ ଯେଉଁ ଅଛନ୍ତି ସେଇଭଳି ଭାବରେ ଜଣେ ବହୁତ ମହାଭାଗବତ, ଅନ୍ୟ ଅତ୍ୟନ୍ତ ଉଚ୍ଚ ସ୍ତରର ଭକ୍ତ, ତେଣୁ ତାଙ୍କ ବିଷୟରେ ଶ୍ରୀମଦ୍ ଭାଗବତ ପଞ୍ଚମ ସ୍କନ୍ଧ 19 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଆମେ ଏହି ଶ୍ଳୋକଟି ପାଠ କରି ଆମର କଥାକୁ ଶେଷ କରିବା। ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ ସେ କହୁଛନ୍ତି, ମର୍ତ୍ତ୍ୟାବତାର ସ୍ତୁହ ମର୍ତ୍ତ୍ୟ ଶିକ୍ଷଣମ ରକ୍ଷୋ ବଧାଇବ ନ କେବଳଂ ବିଭୋ କୁତୋନ୍ୟଥା ସ୍ୟାତ୍ ରମତଃ ସ୍ୱାତ୍ମନଃ ସୀତାକୃତାନି ବ୍ୟସନାନି ସ୍ୱରସ୍ୟ। ଭଗବାନ ରାମଚନ୍ଦ୍ରଙ୍କର ହନୁମାନଜୀ ହେଉଛନ୍ତି ଭଗବାନ ରାମଚନ୍ଦ୍ରଙ୍କର ଜଣେ ଅନନ୍ୟ ଭକ୍ତ। ତେଣୁ ଆମର ଶ୍ରୀମଦ୍ ଗୌରବନ୍ଦ ସ୍ୱାମୀ ଗୋଟେ କଥା କହୁଥିଲେ, ଥରେ ଭଗବାନ କୃଷ୍ଣ ଦ୍ୱାରକାରେ ପଠାଇଲେ ଗରୁଡ଼ଜୀଙ୍କୁ, କହିଲେ ତମେ ଯାଇ ହନୁମାନଙ୍କୁ ଡାକ, ଏଇଠିକା ଡାକିବେ ଦ୍ୱାରକାକୁ ଆସିବା ପାଇଁ। ତେଣୁ ଗରୁଡ଼ଜୀ ଚାଲିଲେ ହନୁମାନଜୀଙ୍କ ପାଖକୁ, ତାଙ୍କୁ କହିଲେ ଯେ ଭଗବାନ ଆପଣଙ୍କୁ ଆମର ଭଗବାନ କୃଷ୍ଣ ନିମନ୍ତ୍ରଣ କରିଛନ୍ତି, ଆପଣ ଆସନ୍ତୁ। କିନ୍ତୁ ହନୁମାନଙ୍କ ଶୁଣିଲେ ନାହିଁ। ବାରମ୍ବାର କହିବା ପରେ ହନୁମାନ ଯେଉଁ କ୍ରୋଧ ପ୍ରକାଶ କରି ଗୋଟେ ଲାଙ୍ଗୁଡ଼ରେ ଏଭଳି ଗୋଟେ ପୁଚ୍ଛ ଗୋଟେ ମାରିଲେ ଯେ ସିଏ ଗରୁଡ଼ଜୀ ଆସି ପହଞ୍ଚିଲେ, ଦ୍ୱାରକାରେ ପଡ଼ିଲେ ଆସିକି ଭଗବାନ କୃଷ୍ଣଙ୍କ ପାଖରେ। ତେଣୁ ଭଗବାନ ଜାଣିଲେ କ'ଣ ହେଇଛି ଘଟଣା। ତେଣୁ ସେ କହିଲେ, ତମେ କାହିଁକି କହୁଛ କୃଷ୍ଣ ଡାକୁଛନ୍ତି ବୋଲି, ତମେ କହିବ ରାମଜୀ ଡାକୁଛନ୍ତି। ତେଣୁ ଗରୁଡ଼ଜୀ ପୁଣି ଥରେ ଯାଇ ହନୁମାନଜୀଙ୍କୁ ପ୍ରାର୍ଥନା କଲେ ଯେ ଆପଣ ଆମର ଭଗବାନ ରାମଚନ୍ଦ୍ର ଡାକୁଛନ୍ତି ଦ୍ୱାରକାରେ, ଆପଣଙ୍କୁ ଅପେକ୍ଷା କରିଛନ୍ତି, ଆପଣ ଆସନ୍ତୁ। ଭଗବାନ ରାମଚନ୍ଦ୍ର ଡାକୁଛନ୍ତି, ମୋତେ ଆଗରୁ କାହିଁ କହିଲେନି, କହିକି ତାପରେ ସେ ପ୍ରସ୍ତୁତ ହେଲେ ଆସିବା ପାଇଁ। ତେଣୁ ଗରୁଡ଼ଜୀ ତାଙ୍କୁ ଅନୁରୋଧ କଲେ ଯେ ଆପଣ କାହିଁକି ନିଜ ଚେଷ୍ଟାରେ ଆସିବେ, ମୋର କନ୍ଧରେ ବସନ୍ତୁ, ମୋର ପୃଷ୍ଠରେ ବସନ୍ତୁ, ମୁଁ ଆପଣଙ୍କୁ ନେଇ ଦ୍ୱାରକାରେ ପହଞ୍ଚେଇ ଦେବି। ହନୁମାନ ଯୋଗ ନା ନା ତମେ ଆଗରୁ ଯାଅ, ମୁଁ ମୋର ଦେବି ବୋଲି କହିଯାଇଛନ୍ତି। ତାପରେ ଗରୁଡ଼ଜୀ ଆସି ପହଞ୍ଚିଲା ବେଳକୁ ଦେଖିଲେ ହନୁମାନଜୀ ଆସି ବସିଛନ୍ତି, ଦ୍ୱାରକାରେ ବସିଛନ୍ତି। ଭଗବାନ କୃଷ୍ଣ ରାମଚନ୍ଦ୍ର ବେଶରେ ବସିଛନ୍ତି, ବଳରାମ ଲକ୍ଷ୍ମଣ ବେଶରେ ବସିଛନ୍ତି ଏବଂ ରୁକ୍ମିଣୀ ଦେବୀ ସୀତା ଦେବୀ ଉପରେ ବସିଛନ୍ତି। ତେଣୁ ହନୁମାନଜୀ ସେଠି ବସିଛନ୍ତି, ଆପଣ ଯେମିତି ଦେଖୁଛନ୍ତି ରାମ ଲକ୍ଷ୍ମଣ ସୀତା ହନୁମାନଜୀ, ସେଭଳି ଭାବରେ ସେ ବସିଛନ୍ତି ଭଗବାନ ହନୁମାନଜୀ। ତେଣୁ ଭଗବାନଙ୍କର ଅନନ୍ୟ ଭକ୍ତ ହେଉଛନ୍ତି ହନୁମାନଜୀ। ତେଣୁ ଗୋଟେ ଶ୍ଳୋକ ବର୍ଣ୍ଣନା କୁହାଯାଇଛି ଯେ ଶ୍ରୀନାଥ ଜାନକୀନାଥ ଅଭେଦ ପରମାତ୍ମନି मम जीवन सर्वस्व राम राजलोचन श्रीनाथ लक्ष्मीदेवीकर श्रीकर नाथ भगवान कृष्ण विष्णु एवं जानकीनाथ जानकीदेवी सीतादेवीकर नाथ रामचंद्र भगवान रामचंद्र इमान होती परमात्मी इमान होती परमात्मा इमान होती भगवान एवं तंकर कौन से भेद नहीं अभेद परमात्मी किंतु हनुमान कथा कहूँ मम जीवन सर्वस्व राम राजलोचन मोर जीवन सर्वस्व होती भगवान रामचंद्र तेणु हनुमान जो मंदिर आम से भगवान रामचंद्र कथा वर्णना करवा आम श्रीमद भागवत नवम स्कंधे दुईट अध्याय भगवान रामचंद्र को सी वर्णना करेणु आम संक्षेप वर्णना करवा यो प्रार्थन हनुमान जी कहते जे मर्त्यावतार स्तुह मर्त्य शिक्षण भगवान जो विभिन्न समय विभिन्न युगरे भगवान आसती जदा जदा ही धर्म से जो कह ग्लानिर्भवति भारत अभ्युत्थान धर्म से तदात्मान सुजान्यहम परित्राणाय साधुना विनाशाय च दुष्कृताम धर्म संस्थापनार्थाय संभवामि दिव्य युगे भगवद्गीता रे भगवान चतुर्थ अध्याय अर्जुन को जो ज्ञान देती से कहते जितेबले धर्म ग्लानि हुए एवं धर्म ग्लानि हेला माने अधर्म अद्वितान हब एवं सही समय रे भगवान प्रति युगरे आसंती संभवामि दिव्य युगे तेणु विशेष भाव भगवान कहते जे कौन परित्राणाय साधुना विनाशाय च दुष्कृताम धर्म संस्थापनार्थाय संभवामि युगे युगे तीनोटि कार्य भगवान करती गोटे है जे जो मैंने भगवान भक्त से मैंने आनंद प्रदान करती परित्राणाय साधुना त्राण परित्राण करती परित्राण आम साधारण पावती लोक मैंने परित्राण कहले साधु मान रक्षा करती साधु मान दुख कष्ट मुक्त करती यहाँ प्रकृति प्रभुपाद महाराज कहते प्रकृति में जो मैंने साधु से मैंने त्रितापुर ऊर्धरे महात्मा मानस मान पार्थ दैवीन प्रकृति महासा भगवदगीता नवम अध्याय भगवान कहते जो मैंने भगवान भक्त से महात्मा तेणु से त्रिगुण भितर न था से माने त्रिगुण भितर जो विभिन्न प्रकार दुख कष्ट रही से दुख कष्ट से भोग करती ना से त्रिगुण ऊर्धरे भगवान जो अंतरंगा शक्ति रही शक्ति से चालित हमती तेणु कौन से दुख कष्ट न थाए कि भगवान से आनंद प्रदान करती परित्राणाय साधुना भगवान भक्त केवल केवल कार्य हो भगवान सेवार लिप्त रहती भगवदगीता दशम अध्याय भगवान कहते मच्चिता मदगत प्राण बोधयंत परस्परम कथयंत नित्यम तुष्यंती च रमंती च भक्तर लक्षण होची से माने सब चित्तरे मन में सब भगवान ही रही मच्चित मदगत प्राण भगवान से प्राण को उत्सर्ग करने प्रस्तुत रही था तेणु कथयंत मच्चित मदगत प्राण बोधयंत परस्परम जितेबले से दुई भक्त मिलित हमारी से माने भगवान विषय आलोचना करती हरे कृष्णा 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 हरे 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 राम खाली के कथा हम न कथम नित्यम सब बड़े भगवान विषय कथाई तुष्यंती च रहंती च से कथा से आनंद प्राप्त हमारे तेणु भगवान जो परित्राणाय साधना जो कह भगवान जो विभिन्न प्रकार लीला है से लीला को जो स्मरण करती से लीला को कीर्तन करती से लीला को स्मरण करती से आनंदित हमारे तेणु हनुमान जी कहते भगवान जो अवतार होती मध्यावतार स्तुह मर्त्य शिक्षण भगवान आसवर मुख्य कारण हूँ मर्त्य शिक्षण मर्त्यवासी जो मैंने प्रकृति जाणी ना जो अविद्या भर अच्छा कारण ये बौद्धिक जगत जो सृष्टि होती से ब्रह्मा पांच प्रकार अविद्या सृष्टि करमिश्र अंधतामिश्र तम मोह महात्म ये विभिन्न प्रकार अविद्या रही जो माया जो जिनसा नुह ता प्रतिमान सत्य भली ତେଣୁ ଇଏ ହେଉଛି ଅବିଦ୍ୟା, ପାଞ୍ଚ ପ୍ରକାର ଅବିଦ୍ୟା ଭୌତିକ ଜଗତରେ ସୃଷ୍ଟି ହେଇଛି। ତେଣୁ ସମସ୍ତେ ଏଇ ଅବିଦ୍ୟା ଭିତରେ ହିଁ ଅଛନ୍ତି, ତେଣୁ ସେମାନେ ପ୍ରକୃତ ଜ୍ଞାନ ପ୍ରାପ୍ତ ହେଇପାରୁନାହାନ୍ତି। ବଦ୍ଧ ଜୀବ ସେମାନେ ତାଙ୍କୁ କୁହାଯାଏ ବଦ୍ଧ ଜୀବ। ତେଣୁ ଭଗବାନ ଆସି ଯେଉଁ ବିଭିନ୍ନ ପ୍ରକାର ଲୀଳା କରନ୍ତି, ସିଏ ହେଉଛି ବଦ୍ଧ ଜୀବକୁ ଶିକ୍ଷା ଦେବା ପାଇଁ। ମତ୍ୟାବତାର ସ୍ତ୍ରୀୟ ମତ୍ୟ ଶିକ୍ଷଣ, ଭଗବାନଙ୍କର ଆସିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମତ୍ୟ ଶିକ୍ଷଣ, ମନୁଷ୍ୟମାନଙ୍କୁ ଶିକ୍ଷା ଦେବେ, ବିଶେଷ ଭାବେ ମନୁଷ୍ୟମାନଙ୍କୁ ଶିକ୍ଷା ଦେବେ। ଭଗବାନ ଯେଉଁ ଆସିଥିଲେ, ଭଗବାନ ରାମଚନ୍ଦ୍ର ରୂପରେ ଆସିଥିଲେ, ଯେଉଁ ମର୍ଯ୍ୟାଦା ସ୍ଥାପନ କରିକି ଯାଇଛନ୍ତି, ସେ ମାନବ ଜାତିକୁ ଶିକ୍ଷା ଦେଉଛନ୍ତି ମର୍ଯ୍ୟାଦା କେମିତି ସ୍ଥାପନ କରିବାକୁ ପଡିବ, କେମିତି ମର୍ଯ୍ୟାଦା ଅନୁସାରେ କାର୍ଯ୍ୟ କରିବାକୁ ପଡିବ, ଏସବୁ ଶିକ୍ଷା ଦେଇଛନ୍ତି। ମତ୍ୟାବସ୍ଥାର ମତ୍ୟ ଶିକ୍ଷଣ ପ୍ରଭୁ ରକ୍ଷ ବଧା ହେବ ନ କେବଳ ବିଭୁ, ଭଗବାନଙ୍କର ଆସିବାର ଉଦ୍ଦେଶ୍ୟ ନୁହଁ କେବଳ ରାକ୍ଷସମାନ ବଦ୍ଧ କରିବା। ଯଦିଓ ଭଗବାନ କହୁଛନ୍ତି ଯେ ବିନାଶ ହେଉଛି ଦୁଷ୍କୃତାମ, ଯୋଉ ଦୁଷ୍କୃତ କହିଲେ ବିଭିନ୍ନ ପ୍ରକାର ଦୁଷ୍କୃତ ରହିଛନ୍ତି, ବିଶେଷ ଭାବରେ ଯେଉଁମାନଙ୍କର କୌଣସି ସ୍ୱୀକୃତି ନାହିଁ, ଯେଉଁମାନଙ୍କର କିଛି ପୁଣ୍ୟ ନାହିଁ, ସେମାନଙ୍କୁ ଦୁଷ୍କୃତିବାନ ବୋଲି କୁହାଯାଉଛି। ଚାରି ପ୍ରକାର ଦୁଷ୍କୃତିବାନ ବିଷୟରେ ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହିଛନ୍ତି, ନମାମ ଦୁଷ୍କୃତି ନ ମୂଢ଼ା ପ୍ରପଦ୍ୟନ୍ତି ନରାଧମ ମାୟା ଅପବିତ ଜ୍ଞାନମ ଆଶ୍ରମ ଭାବମାଶ୍ରିତା। କୋଉମାନେ ସେ ଦୁଷ୍କୃତ? ଦୁଷ୍କୃତି ମାନେ ନା ଯେଉଁମାନେ ମୂର୍ଖ ବ୍ୟକ୍ତି, ଯେଉଁମାନେ ନରାଧମ, ଯେଉଁମାନେ ଚାରି ଲକ୍ଷ ପ୍ରକାର ଯେଉଁ ମାନବ ଅଛନ୍ତି ତାଙ୍କ ଭିତରେ ଯେଉଁମାନେ ଅଧମ ଶ୍ରେଣୀର, ଏବଂ ଯଦିବା କେତେ ଜଣଙ୍କର ଜ୍ଞାନ ଅଛି, ଯଦିବା କେତେ ଜଣଙ୍କର ଜ୍ଞାନ ଅଛି, ସେ ଜ୍ଞାନ ଭଗବାନ କହୁଛନ୍ତି ମାୟା ଅପବିତ ଜ୍ଞାନ। ପ୍ରଶ୍ନ ଆସିବ ଅର୍ଜୁନଙ୍କର ମନରେ, ଚିନ୍ତା ଆସୁଛି ବା ପ୍ରଶ୍ନ ଆସୁଛି, ଭଗବାନ ଯେତେବେଳେ କହୁଛନ୍ତି ଚାରି ପ୍ରକାର ବ୍ୟକ୍ତି ମୋର ଶରଣରେ ଯାଉନାହାନ୍ତି, ପ୍ରଥମେ ହେଉଛନ୍ତି ଯେଉଁମାନେ ମୂର୍ଖ ବ୍ୟକ୍ତି, ତାପରେ କହୁଛନ୍ତି ଯେଉଁମାନେ ଅଧମ ଶ୍ରେଣୀର, ତେଣୁ ଅର୍ଜୁନଙ୍କ ମନରେ ପ୍ରଶ୍ନ ଆସୁଛି ଯେଉଁମାନେ ବିଦ୍ୟାନ ବ୍ୟକ୍ତି, ଯେଉଁମାନେ ବିଜ୍ଞ ବ୍ୟକ୍ତି, ସେମାନେ କାହିଁକି ଯାଉନାହାନ୍ତି? ତେଣୁ ଅର୍ଜୁନଙ୍କର ପଚାରିବା ପୂର୍ବରୁ ଭଗବାନ ସେ ପ୍ରଶ୍ନର ଉତ୍ତର ଦେଉଛନ୍ତି ଯେ ମାୟା ଅବହୃତ ଜ୍ଞାନ। ଯଦିଓ ଜ୍ଞାନ ସେମାନଙ୍କର ଅଛି, ଯେଉଁଭଳି ଭାବରେ ଆମେ ଦେଖିବା ବୈଜ୍ଞାନିକ ମାନଙ୍କର ବହୁତ ଜ୍ଞାନ ରହିଛି ବା ଅତ୍ୟନ୍ତ ଉଚ୍ଚ ଶିକ୍ଷିତ ବ୍ୟକ୍ତିମାନେ ରହିଛନ୍ତି ଯେଉଁମାନଙ୍କର ବହୁତ ଜ୍ଞାନ ରହିଛି, କିନ୍ତୁ ସେ ଜ୍ଞାନ ମାୟା ଦ୍ୱାରା ଅପହରଣ ହେଇଯାଇଥିବା ହେତୁ ସେମାନେ ଭଗବାନଙ୍କୁ ଜାଣିପାରୁନାହାନ୍ତି, ତେଣୁ ସେମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି। ତେଣୁ ଭଗବାନ କହୁଛନ୍ତି ମାୟା ଅପହୃତ ଜ୍ଞାନ ଏବଂ ଆସୁରମ ଭାବମାସିତା। ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି, ଭଗବତ ଗୀତା ଷୋଡ଼ଶ ଅଧ୍ୟାୟରେ ଅସୁର ସ୍ୱଭାବ ସମ୍ପର୍କ ବିଷୟରେ ବିସ୍ତାର ଭାବରେ ଭଗବାନ କହିଛନ୍ତି, ଅସୁର ସ୍ୱଭାବ ସମ୍ପନ୍ନଙ୍କର ବ୍ୟକ୍ତିଙ୍କର ମୁଖ୍ୟ ଲକ୍ଷଣ ହେଉଛି ଯେ ଭଗବାନ ନାହାନ୍ତି। ଅସତ୍ୟଂ ଅପ୍ରତିଷ୍ଠନ୍ତେ ଜଗଦାହୁର ନିଶ୍ୱରମ ଅପରସ୍କର ସମ୍ବୁଦ୍ଧମ କିମ୍ନ କାମ ହେଇଥିବମ୍। ଏ ଭୌତିକ ଜଗତ ଯେଉଁ ହେଇଛି, ଇଏ ହେଉଛି ଅସତ୍ୟ, ଆର କୌଣସି ମୂଳଧାର କିଛି ନାହିଁ, ଇଏ ମନୁଗମନ ହେଇଯାଇଛି, ଏଥିରେ କୌଣସି ଈଶ୍ୱର ନାହାନ୍ତି, ଏଥିରେ କୌଣସି ନିୟନ୍ତ୍ରଣକାରୀ ନାହାନ୍ତି। ଯଦି ବା କେହି ନିୟନ୍ତ୍ରଣକାରୀ ଅଛନ୍ତି ତାହେଲେ ହେଉଛି ସିଏ ହେଉଛି ମୁଁ ନିଜେ। ଈଶ୍ୱରହମ୍ ଅହମ୍ ଭୋଗୀ ସିଦ୍ଧହମ୍ ବଳବାନ ସୁଖୀ। ଏ ଭଗବତ ଗୀତା ଷୋଡ଼ଶ ଅଧ୍ୟାୟରେ ଅସୁର ସ୍ୱଭାବ ସମ୍ପର୍କ ବିଷୟରେ ଯୋଉ ଲକ୍ଷଣ ସବୁ ରହିଛି ସେ ବିଷୟରେ ଭଗବାନ କହିଛନ୍ତି। ତେଣୁ ଏଇ ଯୋଉ ଚାରି ପ୍ରକାର ବ୍ୟକ୍ତି ରହିଛନ୍ତି ଯେଉଁମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି, ସେମାନେ ପ୍ରକୃତ ସମସ୍ତେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି। ତେଣୁ ଅର୍ଜୁନ ହନୁମାନଜୀ କହୁଛନ୍ତି ଯେ ରକ୍ଷ ବଧାଏବ ନ କେବଳଂ ବିଭୁ, କେବଳ ଏଇ ରାକ୍ଷସମାନଙ୍କୁ ବଧ କରିବା ପାଇଁ ଏଇଟା ଭଗବାନଙ୍କ ଆସିବାର ମୁଖ୍ୟ ଉଦ୍ଦେଶ୍ୟ ନୁହଁ। କୁତୋନ୍ୟଥା ସାଦ ରମତ ସ୍ୱାତ୍ମନ, ଅନ୍ୟ କଣ, ଅନ୍ୟ କଣ ହେଇପାରେ ଘଟଣା, କାରଣ କଣ ହେଇପାରେ? କୁତୋନ୍ୟଥା ସାଦ ରମତ ସ୍ୱାତ୍ମନ, କାରଣ ଭଗବାନ ହେଉଛନ୍ତି ସବୁବେଳେ ଆତ୍ମାନାମ, ସେମାନେ ଆତ୍ମାରେ ହିଁ ଆନନ୍ଦ ପ୍ରାପ୍ତ ହୁଅନ୍ତି। ଭଗବାନ ଏ ଭୌତିକ ଜଗତରେ ଆମେ ଯେମିତି ଆନନ୍ଦ ପ୍ରାପ୍ତ ହଉଛେ, ଭଗବାନ ସେଭଳି ଭୌତିକ ବସ୍ତୁରୁ ଆନନ୍ଦ ପ୍ରାପ୍ତ ହୁଅନ୍ତି ନାହିଁ, ସେ ସ୍ୱୟଂ ଆନନ୍ଦମୟ, ସଚିଦାନନ୍ଦମୟ। ସେ ହେଉଛନ୍ତି ଈଶ୍ୱର ପରମ କୃଷ୍ଣ ସଚିଦାନନ୍ଦ ବିଗ୍ରହ ଅନାଦିରାଜ ଗୋବିନ୍ଦ ସର୍ବକାରଣ କାରଣ ବ୍ରହ୍ମା, ତାଙ୍କ ବ୍ରହ୍ମ ସେମିତିରେ କହୁଛନ୍ତି ଭଗବାନ। ଆମେ ଦେଖୁଛେ ଅନେକ ଭୌତିକ ଜଗତରେ ଭଗବାନ ଅଛନ୍ତି ବା ନିୟନ୍ତ୍ରଣକାରୀ ଅଛନ୍ତି। ଆଜିକାଲି ବିଶେଷ ଭାବରେ ଓଡ଼ିଶାରେ ବିଭିନ୍ନ ପୁରପଲ୍ଲୀ ମାନଙ୍କରେ ଅନେକ କହୁଛନ୍ତି ଇଏ ହେଉଛନ୍ତି ଭଗବାନଙ୍କର ଅବତାର, ଇଏ ଭଗବାନଙ୍କର ଅବତାର। ଆଜି ଆମେ ଯେତେ ନାମ କୀର୍ତ୍ତନ କରୁଥିଲୁ, ଆମର ପ୍ରଭୁ ସେଟା ଗାନ କରୁଥିଲେ, କଳିକାଳରେ ଭଗବାନ ନାମ ରୂପରେ ଆସିଛନ୍ତି। ଆମ ପ୍ରଭୁପାଦ ମହାରାଜ କହନ୍ତି ଯେ ଯୋଉଭଳି ଭାବରେ ଭଗବାନ ରାମଚନ୍ଦ୍ରଙ୍କର ବା ଭଗବାନ କୃଷ୍ଣଙ୍କର ଯୋଉ ବିଷୟରେ ଆମେ ଶୁଣୁଛେ, ଭଗବାନ ରାମଚନ୍ଦ୍ର ଆସିଥିଲେ ଲକ୍ଷ ଲକ୍ଷ ବର୍ଷ ତଳର ଘଟଣା, ଭଗବାନ କୃଷ୍ଣ ଆସିଥିଲେ 5000 ବର୍ଷ ତଳେ। ସେ ଯୋଉଭଳି ଭାବରେ ରାଜ୍ୟ ଶାସନ କରୁଥିଲେ, ଯୋଉଭଳି ଭାବରେ ଶିକ୍ଷା ପ୍ରଦାନ କରିଛନ୍ତି, ଆଜି ସମସ୍ତ ମାନବ ଜାତି ତାକୁ ଝୁରି ହଉଛନ୍ତି। ବିଶେଷ ଭାବରେ ଯୋଉମାନେ ଭଗବାନଙ୍କ ଭକ୍ତ ରାମ ରାଜ୍ୟ କହିଲେ ସେମାନେ ଝୁରି ହଉଛନ୍ତି। ରାମ ରାଜ୍ୟ ଯୁଧିଷ୍ଠିର ମହାରାଜଙ୍କ ରାଜ୍ୟ ଏ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ରାମ ଆଣ୍ଡ କୃଷ୍ଣ ଆର୍ ଷ୍ଟିଲ୍ ପ୍ରେଜେଣ୍ଟ ଇନ୍ ଦିସ୍ ଏଜ୍ ଇନ୍ ଦ ଏଜ୍ ଅଫ୍ କଳି ଇନ୍ ଦ ଫର୍ମ ଅଫ୍ ଦେୟାର ନେମ୍। ଭଗବାନ ରାମ ଏବଂ ଭଗବାନ କୃଷ୍ଣ ଏ ଯୁଗରେ ମଧ୍ୟ କଳି ଯୁଗରେ ମଧ୍ୟ ଉପସ୍ଥିତ ଅଛନ୍ତି। କିଭଳି ଅଛନ୍ତି ନା ତାଙ୍କର ନାମ ମାଧ୍ୟମରେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଯୋଉମାନେ ଭଗବାନ ରାମର ଆଶ୍ରୟ ନେବେ ସେମାନେ ଭଗବାନ ରାମଚନ୍ଦ୍ର ଆଉ ଭଗବାନ କୃଷ୍ଣଙ୍କର ଉପସ୍ଥିତି ଉପଲବ୍ଧି ସେମାନେ କରିବେ। ତେଣୁ ଏଇ ଯୋଉ କୁହାଯାଉଛି ଯେ ବ୍ରହ୍ମା ତାଙ୍କ ବ୍ରହ୍ମ ସଂହିତାରେ ବର୍ଣ୍ଣନା କରିଛନ୍ତି, ସମସ୍ତଙ୍କର କିଛି ନିୟନ୍ତ୍ରଣ ଶକ୍ତି ରହିଛି, କାରଣ ଆମେ ହେଉଛନ୍ତି ସେ ଈଶ୍ୱର ପରମେଶ୍ୱରଙ୍କର ଅଂଶ। ପରମେଶ୍ୱର ଈଶ୍ୱର କହିଲେ ନିୟନ୍ତ୍ରଣକାରୀ, ଭଗବାନ ହେଉଛନ୍ତି ପରମେଶ୍ୱର, ସେ ହେଉଛନ୍ତି ପୂର୍ଣ୍ଣ ନିୟନ୍ତ୍ରଣକାରୀ, ତାଙ୍କ ଉପରେ କେହି ନିୟନ୍ତ୍ରଣକାରୀ ନାହାନ୍ତି। ଆମେ ଭୌତିକ ଜଗତରେ ଯେତେ ନିୟନ୍ତ୍ରଣକାରୀ ଦେଖିବା ସମସ୍ତଙ୍କର ଉପରେ ଆଉ କିଛି ଜଣେ ନିୟନ୍ତ୍ରଣକାରୀ ରହିଛି। ତେଣୁ ଏଇଭଳି ଭାବରେ ଯେତେବେଳେ ଆମେ ଅନ୍ତିମ ନିୟନ୍ତ୍ରଣକାରୀଙ୍କୁ ଆସିବା, ସେ ହେଉଛନ୍ତି ଈଶ୍ୱର ପରମ କୃଷ୍ଣ, ଭଗବାନ କୃଷ୍ଣ ହେଉଛନ୍ତି ପରମେଶ୍ୱର ବା ପରମ ନିୟନ୍ତ୍ରଣକାରୀ ସଚ୍ଚିଦାନନ୍ଦ ବିଗ୍ରହ। ସେ କିଭଳି ନା ତାଙ୍କର ଯୋଉ ଶରୀର ରହିଛି, ତାଙ୍କର ଯୋଉ ବିଗ୍ରହ ରହିଛି, ସେ ହେଉଛି ସଚ୍ଚିଦାନନ୍ଦ। ସତ୍ କହିଲେ ସବୁବେଳେ ପାଇଁ ରହୁଛନ୍ତି ସେ, ଚିତ୍ କହିଲେ ପୂର୍ଣ୍ଣ ଜ୍ଞାନମୟ ଏବଂ ଆନନ୍ଦମୟ। ଆମେ ଏ ଯୋଉ ଶରୀର ପ୍ରାପ୍ତ ହେଇଛେ, ଏ ବିପରୀତ ଶରୀର ଆମେ ପ୍ରାପ୍ତ ହେଇଛେ, ଏ ହେଉଛି ଅସତ୍ ଅଚିତ୍ ଏବଂ ନିରାନନ୍ଦମୟ, କାରଣ ଆମେ ଭଗବାନ ଭୁଲି ଯାଇଛେ। ଭଗବାନ ଠାରୁ ଭୁଲି ଯାଇ ଭଗବାନ ଯୋଉଭଳି ଭାବରେ ଉପଭୋଗ କରୁଛନ୍ତି, ଯୋଉମାନେ ଭଗବାନ ଯୋଉଭଳି ଭାବରେ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ଯୋଉମାନେ ଭଗବାନ ଯୋଉଭଳି ଭାବରେ ଉପଭୋଗ କରି ଆମେ ସେଇଭଳି ଭାବରେ ଚିନ୍ତା କରୁଛେ ଉପଭୋଗ କରିବା ପାଇଁ। ସେଥିପାଇଁ ଭଗବାନ ଏ ମାୟା ଜଗତକୁ ଆମକୁ ପ୍ରେରଣ କରିଛନ୍ତି, ଅବିଦ୍ୟା ଜଗତକୁ ପ୍ରେରଣ କରିଛନ୍ତି। ଏ ଅବିଦ୍ୟାରେ ରହିକରି ଆମେ ଭାବୁଛେ ଦୁଃଖକୁ ସୁଖ ବୋଲି ଭାବୁଛେ। ତେଣୁ ଆମେ ଏ ଯୋଉ ଶରୀର ପ୍ରାପ୍ତ ହେଇଛେ, ଏ ସଚ୍ଚିଦାନନ୍ଦ ଶରୀର ଆମେ ପ୍ରାପ୍ତ ହେଇନି। ଆମର ଶ୍ରୀ ପ୍ରଭୁପାଦ ମହାରାଜ କହନ୍ତି ଆମ ସମସ୍ତଙ୍କର ଗୋଟିଏ ସଚ୍ଚିଦାନନ୍ଦମୟ ଶରୀର ରହିଛି, ଯୋଉଭଳି ଭାବରେ ଭଗବାନଙ୍କର ରହିଛି ଗୋଟେ ସଚ୍ଚିଦାନନ୍ଦମୟ ଶରୀର, ସଚ୍ଚିଦାନନ୍ଦମୟ ବିଗ୍ରହ, ସେଭଳି ଆମ ସମସ୍ତଙ୍କର ଗୋଟେ ସେଇ ସଚ୍ଚିଦାନନ୍ଦମୟ ବିଗ୍ରହ ରହିଛି। କିନ୍ତୁ ଯେହେତୁ ଆମେ ଭଗବାନଙ୍କୁ ଭୁଲି ଯାଇଛେ, ଯେହେତୁ ଆମର ଏ ଭୌତିକ ଜଗତ ମାୟା ରଚିତ ଏଇ କାରାଗାରରେ ଆମର ଆମେ ବନ୍ଦୀ ହେଇଛେ, ଯେମିତି ଆମର ସରକାରଙ୍କର ନିୟମ ଭଙ୍ଗ କଲେ ଲୋକମାନେ ଯେଉଁମାନେ ଜେଲ୍ ଯାଆନ୍ତି ତାଙ୍କ ପୋଷାକ କାଢ଼ିଦେଇ ତାଙ୍କୁ ଗୋଟେ ନମ୍ବର ପୋଷାକ ଦିଆଯାଏ, ଏତେ ନମ୍ବର ସେତେ ନମ୍ବର ଏଇଭଳି ସବୁ ରହିଛି। ତେଣୁ ସେଇଭଳି ଭାବରେ ଆମେ ଯେତେବେଳେ ଏଇ ଭୌତିକ ଜଗତକୁ ଆସୁଛେ, ସେତେବେଳେ ଆମର ଯୋଉ ସଚ୍ଚିଦାନନ୍ଦମୟ ଶରୀର ରହିଛି, ସେ ଶରୀରକୁ ଆମର ବର୍ତ୍ତମାନ ଲୁଚେଇ ଦିଆଯାଇଛି। ବର୍ତ୍ତମାନ ଆମକୁ ଗୋଟେ ଶରୀର ଯୋଉ ଦିଆଯାଇଛି, ଏ ଭୌତିକ ଜଗତରେ ଯୋଉ 84 ଲକ୍ଷ ପ୍ରକାର ଜୀବ ଅଛନ୍ତି, ଏ 84 ଲକ୍ଷ ପ୍ରକାର ଶରୀର ଭଗବାନ ସୃଷ୍ଟି କରିଛନ୍ତି। ତେଣୁ ଆମେ ଏ ଯୋଉ ଶରୀର ପ୍ରାପ୍ତ ହେଉଛେ, ଇଏ ହେଉଛି ଅସତ୍ ଅଚିତ୍ ଏବଂ ନିରାନନ୍ଦମୟ। ଏ ଶରୀର ଆମେ ଯେତେବେଳେ ଜନ୍ମ ହଉଛେ, ଏ ଶରୀର ଆମକୁ ମିଳିଛି, ପୁଣି ଯେତେବେଳେ ମୃତ୍ୟୁବରଣ କରିବା ଏ ଶରୀର ଚାଲିଯିବ, ଏବଂ ଆମେ ଅଜ୍ଞାନ ଭିତରେ ରହିଛେ। ସେଥିପାଇଁ ଆମର ଆବଶ୍ୟକତା ହଉଛି ଜଣେ ଜ୍ଞାନ ଯେଉଁମାନେ ପ୍ରାପ୍ତ ହେଇଛନ୍ତି, ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେକ୍ଷନ୍ତି ତେ ଜ୍ଞାନମ୍ ଜ୍ଞାନେନ ତତ୍ତ୍ୱଦର୍ଶିନ। ଆମେ ଯେହେତୁ ଅଜ୍ଞାନ ଭିତରେ ରହିଛେ, ସେଥିପାଇଁ ଆମର ମାନବ ଜନ୍ମ ଯେତେବେଳେ ଜଣେ ପ୍ରାପ୍ତ ହଉଛି, ଜଣେ ଉଚ୍ଚ ଉନ୍ନତ ଚେତନା ପ୍ରାପ୍ତ ହଉଛି, ସେତେବେଳେ ମାନବ ଜନ୍ମର କର୍ତ୍ତବ୍ୟ ହଉଛି ମାନବ ମାନଙ୍କର ଯେ ସେମାନେ ଜଣେ ଉପଯୁକ୍ତ ଗୁରୁଙ୍କର ଶରଣ ଯାଇ ତାଙ୍କୁ ପ୍ରଣିପାତ କରି ତାଙ୍କୁ ପରିପ୍ରଶ୍ନ କରି ତାଙ୍କୁ ସେବା କଲେ ସେ ଆମକୁ ଜ୍ଞାନ ପ୍ରଦାନ କରିବେ। ଉପଦେକ୍ଷନ୍ତି ଯେ ଜ୍ଞାନ ଜ୍ଞାନ ତତ୍ତ୍ୱଦର୍ଶିନ, ଉପଯୁକ୍ତ ଗୁରୁ ହଉଛନ୍ତି କିଏ ନା ଯିଏ ହଉଛନ୍ତି ତତ୍ତ୍ୱଦର୍ଶୀ, ଯିଏ ଭଗବାନଙ୍କୁ ଦର୍ଶନ କରିଛନ୍ତି, ଭଗବାନଙ୍କୁ ଅନୁଭବ କରିଛନ୍ତି, ଏବଂ ସେ ମଧ୍ୟ ସମସ୍ତ ବୈଦିକ ଶାସ୍ତ୍ରର ଜ୍ଞାନ ତାଙ୍କ ପାଖରେ ଅଛି। ତେଣୁ ସେଇଭଳି ଜଣେ ଉପଯୁକ୍ତ ଗୁରୁଙ୍କର ଶରଣ ଯାଇ ତାଙ୍କୁ ଯଦି ଆମେ ତାଙ୍କର ଶରଣରେ ଯିବା, ତାହେଲେ ସେ ଆମକୁ ପ୍ରକୃତ ଜ୍ଞାନ ପ୍ରଦାନ କରିବେ। କାରଣ ଆମେ ଏ ଯେଉଁ ଶରୀର ପ୍ରାପ୍ତ ହେଇଛେ, ଇଏ ହେଉଛି ଅଚିତ ଶରୀର, ଇଏ ହେଉଛି ଅଜ୍ଞାନମୟ ଶରୀର, କିନ୍ତୁ ଭଗବାନଙ୍କ ଶରୀର ହେଉଛି ସଚିତ ଏବଂ ଆନନ୍ଦମୟ। ଆମର ଶରୀର ହେଉଛି ନିରାନନ୍ଦମୟ, ଆମେ ସବୁବେଳେ ଆନନ୍ଦ ଖୋଜି ବୁଲୁଛେ କୋଉଠି ଆମେ ଆନନ୍ଦ ପାଇବା, କାରଣ ଆମର ଯୋଉ ରହିଛି ଆମର ପ୍ରକୃତି ହଉଛି ଆନନ୍ଦମୟ ପ୍ରସାଦ ବେଦାନ୍ତ ସୂତ୍ରରେ ବର୍ଣ୍ଣନା କରାଯାଇଛି। ଆମେ ସମସ୍ତେ ଯେହେତୁ ଭଗବାନଙ୍କର ଅଂଶ ସେଥିପାଇଁ ଆମେ ସମସ୍ତେ ଆନନ୍ଦମୟ, ତେଣୁ ସେ ଆମେ ଆନନ୍ଦ ଖୋଜି ବୁଲୁଛେ କୋଉଠି ଆମେ ଆନନ୍ଦ ପାଇବା। ଏଇ ଭୌତିକ ଜଗତରେ ଯୋଉ ରହିଛି ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଏ ପାଞ୍ଚଟି ବିଷୟବସ୍ତୁ ରହିଛି, ଏଇ ପାଞ୍ଚଟି ବିଷୟରେ ଆମେ ଆନନ୍ଦ ଖୋଜିବାକୁ ବୁଲୁଛେ, କିନ୍ତୁ ଭଗବାନ ହଉଛନ୍ତି ସ୍ୱତ ସ୍ୱୟଂ, ସେ ହଉଛନ୍ତି ସଚ୍ଚିଦାନନ୍ଦମୟ। ସେ ତାଙ୍କର ଆନନ୍ଦ ପ୍ରାପ୍ତ ହେବା ପାଇଁ ଆଉ କିଛି ଦରକାର ନାହିଁ, ସେ ନିଜେ ସ୍ୱୟଂ ଆନନ୍ଦିତ ରୁହନ୍ତି। ତେଣୁ ସେଇ କଥା କୁହାଉଛି ହନୁମାନଜୀ କହୁଛନ୍ତି କୁତନ୍ୟଥା ସ୍ୟାଦ୍ରମତ ସ୍ୱାତ୍ମନ, ଭଗବାନ ଯେ ଆତ୍ମାରେ ଆନନ୍ଦ ପ୍ରାପ୍ତ ହୁଅନ୍ତି ତାହେଲେ ସେ କଣ ପାଇଁ ସୀତା ପ୍ରଦାନୀ ବ୍ୟସନାନି ଈଶ୍ୱରସ୍ୟ। ସୀତାଙ୍କ ଯେତେବେଳେ ଭଗବାନଙ୍କର ଲୀଳାରେ ଯେତେବେଳେ ସୀତାଜୀକୁ ରାବଣ ଅପହରଣ କରିନେଇଛନ୍ତି, ଆମେ ସମସ୍ତେ ଜାଣୁଛେ ସୀତାଜୀ ପ୍ରକୃତ ସୀତାଙ୍କୁ ଅପହରଣ ହେଇନାହିଁ, ଯୋଉ ମାୟା ସୀତାଙ୍କୁ କୁର୍ମ ପୁରାଣରେ ବର୍ଣ୍ଣନା କରାଯାଇଛି। ଯେତେବେଳେ ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ଯାଉଥିଲେ ଦାକ୍ଷିଣାତ୍ୟକୁ, ସେ ସମୟରେ ଜଣେ ରାମଚନ୍ଦ୍ରଙ୍କର ଭକ୍ତ ଜଣେ ଥିଲେ, ବିପ୍ର ଥିଲେ, ସେ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରିଥିଲେ ପ୍ରସାଦ ପାଇ, ଯେମିତି ଆମକୁ ଆଜି ନିମନ୍ତ୍ରଣ ହେଇଛି ପ୍ରସାଦ ପାଇବା ପାଇଁ, ସେଭଳି ଭାବରେ ଭଗବାନ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରିଥିଲେ। ମହାପ୍ରଭୁ ଯେତେବେଳେ ସ୍ନାନ ଇତ୍ୟାଦି ସାରି ଯେତେବେଳେ ଯାଇ ପହଞ୍ଚୁଛନ୍ତି ସେ ବିପ୍ରଙ୍କର ଗୃହରେ, ଦେଖୁଛନ୍ତି ତାଙ୍କର ରୋଷେଇ କିଛି ଚୁଲି ଲାଗିନି ଏପର୍ଯ୍ୟନ୍ତ, ତେଣୁ ମହାପ୍ରଭୁ ଆସୁଛନ୍ତି ପଚାରୁଛନ୍ତି ତମେ କଣ ରୋଷେଇବାସ କିଛି କରିନ, ଆମକୁ ଭିକ୍ଷା ପାଇବା ପାଇଁ ଭିକ୍ଷା କରିବା ଡାକିଥିଲ ଆଉ କିଛି ରୋଷେଇବାସ କରିନ। ତେଣୁ ସେ ବିପ୍ର ଜଣଙ୍କ
ଆପଣଙ୍କର କୀର୍ତ୍ତନ ଅଛି, କୀର୍ତ୍ତନ ଅଛି, ହଁ।
जय श्री महान सुनो श्री राम जय राम जय जय राम 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 श्री राम जय राम जय राम जय राम जय जय राम श्री राम जय राम जय जय राम श्री राम जय राम जय जय राम श्री राम जय राम जय राम श्री राम जय राम जय जय राम श्री राम जय राम राम रामेति रामेति रमे रामे मनोरमे सहस्रनाम तत्तुल्यम राम नाम बरानने अमर पुराण के वर्णन कर ये थी भगवान रामचंद्र कर राम रामेति रामेति रमे रामे मनोरमे भगवान का राम कर नाम इतने आनंददायक ये सहस्रनाम तत्तुल्यम अब मन जानती विष्णु सहस्रनाम भगवान विष्णु का 1000 नाम रही थी विष्णु सहस्रनाम ଭଗବାନ ରାମଚନ୍ଦ୍ରଙ୍କର ଗୋଟିଏ ନାମ ଏଇ ବିଷ୍ଣୁଙ୍କର 1000 ନାମ ସହିତ ସମାନ ତେଣୁ ରାମ ନାମର କେତେ ମହତ୍ଵ ରହିଛି ସେଟା ଆମେ ଅନୁମାନ କରିବା ଶିବଜୀଙ୍କର ଯୋଉ ରହିଛି ତାଙ୍କର ଧ୍ୟାୟ ଭଗବାନଙ୍କର ଏଇ ରାମ ନାମକୁ ସେ ଜ୍ଞାନ କରନ୍ତି ଏଇ ନାମ ଶିବ ଜପେ ପଞ୍ଚମୁଖରେ ଏଇ ନାମ ଶିବ ଜପେ ପଞ୍ଚମୁଖରେ ଏଇ ନାମ ବ୍ରହ୍ମ ଜପେ ଚତୁର୍ମୁଖରେ ଏଇ ନାମ ଚତୁର୍ମୁଖରେ ଏଇ ନାମ ନାଗ ଜପେ ବୀଣ ଯନ୍ତ୍ରରେ ଏଇ ନାମ ନାଗ ଜପେ ବୀଣ ଯନ୍ତ୍ରରେ ଏଇ ନାମ ଶିବ ଜପେ ପଞ୍ଚମୁଖରେ ଏଇ ନାମ ଜପେ ପଞ୍ଚମୁଖରେ ମଧୁରେଇ ହରି ନାମ ମଧୁରେଇ ହରି ନାମ ମଧୁରେଇ ହରି ନାମ ଏଇ ନାମ ଜପେ ଜପେ ବ୍ରଜ ଚଲରେ ଏଇ ନାମ ଜପେ ଜପେ ବ୍ରଜ ଚଲରେ ଭକ୍ତି ବିନୋଦ ବୋଲେ ରେ ଭକ୍ତି ବିନୋଦ ବୋଲେ ରେ ଭକ୍ତି ବିନୋଦ ବୋଲେ ରେ ଭକ୍ତି ବିନୋଦ ବୋଲେ ରେ ଏଇ ନାମ ଜପେ ଜପେ ବ୍ରଜ ଚଲରେ ଏଇ ନାମ ଜପେ ଜପେ ବ୍ରଜ ଚଲରେ ତେଣୁ ଭଗବାନଙ୍କର ନାମ ଏଇଭଳି ଭାବରେ ବହୁତ ମଧୁର ବୋଲି କୁହାଯାଇଛି ତେଣୁ ମହାପ୍ରଭୁ ଯେତେବେଳେ ଯାଇଛନ୍ତି ସେ ବିପ୍ରଙ୍କ ପାଖରୁ ସେ ବିପ୍ର କୌଣସି ରୋଷେଇବାସ କରିନାହାନ୍ତି ତେଣୁ ମହାପ୍ରଭୁ ଯେତେବେଳେ ପଚାରିଲେ ସେତେବେଳେ ସେ ବିପ୍ର ଜଣକ ଭଗବାନ ରାମଚନ୍ଦ୍ରଙ୍କର ଅନନ୍ୟ ଭକ୍ତ ତେଣୁ ସେ କହୁଛନ୍ତି ଭଗବାନ ରାମଚନ୍ଦ୍ର ତ ବର୍ତ୍ତମାନ ଅରଣ୍ୟରେ ନିବାସ କରୁଛନ୍ତି ତେଣୁ ତାଙ୍କର ଭାଇ ଲକ୍ଷ୍ମଣ ରାମାନୁଜ ବର୍ତ୍ତମାନ ଯାଇଛନ୍ତି ବଣକୁ ଯାଇଛନ୍ତି ସେ ଫଳମୂଳ ସଂଗ୍ରହ କରିବେ ଫଳମୂଳ ସଂଗ୍ରହ କରିକିରି ଆଣି ଦେଲେ ସୀତାଜୀ ରୋଷେଇ କରିବେ ରୋଷେଇ କରିସାରିଲା ପରେ ଆପଣ ପ୍ରସାଦ ଖାଇବେ ଏଇଭଳି ଭାବରେ ମହାପ୍ରଭୁ ତାଙ୍କୁ ବହୁତ ସାନ୍ତ୍ୱନା ଦେଲା ପରେ ତାପରେ ସେ କିଛି ରୋଷେଇବାସ କରି ମହାପ୍ରଭୁଙ୍କୁ ଖାଦ୍ୟ ଦେଇଛନ୍ତି ମହାପ୍ରଭୁ ଯେତେବେଳେ ଖାଦ୍ୟ ଗ୍ରହଣ କଲେ ତାପରେ ତାଙ୍କୁ କହିଲେ କିଛି ଗ୍ରହଣ କରିବା ପାଇଁ ସେ କହିଲେ ନା ନା ମୁଁ ଖାଦ୍ୟ ଗ୍ରହଣ କରିବି ନାହିଁ ସୀତା ମାଙ୍କୁ ରାବଣ ଭଳି ରାକ୍ଷସ ନେଇଗଲା ତେଣୁ ମୋର ଜୀବନର ଅଧିକ ଲାଭ କ'ଣ ମୋ ଜୀବନକୁ ମୁଁ ତ୍ୟାଗ କରିଦେବା ପାଇଁ ଚାହୁଁଛି ତେଣୁ ମୋର ଯୋଉ ଜୀବନରେ ବଞ୍ଚିକି କିଛି ଲାଭ ନାହିଁ ମା ସୀତା ମାଙ୍କୁ ରାବଣ ନେଇଗଲେ ଆଉ ମୋର ବଞ୍ଚିକି ଲାଭ କ'ଣ ମୋର ଜୀବନ ବୁଦ୍ଧି ଏଇଭଳି ଭାବରେ କହୁଛନ୍ତି ମହାପ୍ରଭୁ ତାଙ୍କୁ ବୁଝାଉଛନ୍ତି ପ୍ରକୃତରେ ଯୋଉ ଭଗବାନ ରାମଚନ୍ଦ୍ର ହୁଅନ୍ତୁ ସୀତାଜୀ ହୁଅନ୍ତୁ ଏମାନେ ସବୁ ହେଉଛନ୍ତି ଅପ୍ରାପ୍ତ ବସ୍ତୁ ଯେମିତି ଆମର ବର୍ଣ୍ଣନା କରାଯାଇଛି ଅଥ ଶ୍ରୀକୃଷ୍ଣ ନାମାଦି ନ ଭାବେ ଗ୍ରାହ୍ୟ ମିନ୍ଦ୍ରେଇ ये जो अप्राप्त वस्तु ये प्राकृत वस्त्र गोचर नहीं करिबो नाही आमर जो चक्षु रहिछि बा कर्ण रहिछि बा जिह्वा रहिछि ये सब जो प्राकृत वस्तु सब रहिछि आदर आमे भगवान को जानि पाइबा नाही तेणु करी भगवान को नाम हो अदक्षज तेणु भगवान अप्राकृत वस्तु रावण हूँ प्राकृत वस्तु सी हूँ भौतिक जगत रही माता सीता जी के छुई पारे तेणु महाप्रभु कह प्रकृत सीता जी सी नहीं ना सीता को नहीं सी हम छाय सीता से प्रकृत सीता नुह तेणु जो महाप्रभु ये कही सतन दे पड़े दक्षिणा को गले दक्षिणा गोटे मंदिर में पूर्ण पुराण जो पाठ होते लिखाई से कथा जिते सीतादेवी जाणी बर्तमान रावण आसिक तेणु सीतादेवी अग्निदेव को आह्वान कर अग्निदेव को आह्वान कर चली जाइए अग्निदेव नहीं रखी अन्य स्थान में तेणु मायासीता से प्रकट होती मायासीता रावण नहीं तेणु जो रामचंद्र भगवान रामचंद्र जो रावण हत्या कले से जो सीतादेव को आने चाहिए सीतादेवी से अग्नि परीक्षा दे आग्नि परीक्षा से छाय सीतादेवी चली जाइंट जो प्रकृत सीतादेवी अग्निदेव अग्निदेव आणिक भगवान रामचंद्र को प्रदान कर तेणु भगवान रामचंद्र भल भाव जानते प्रकृत रावण को रावण मोर पत्नी सीता को अपहरण करना कि तथापि सीता प्रदान व्यसनान ईश्वर सीता जो चली जाइंट सीतादेवी अपहरण होती रावण अपहरण कर तेणु भगवान रामचंद्र क्रोध व्यसनान ईश्वर से क्रंदन कर ये होची मर्त्य शिक्षा भागवत नवम स्कंध से वर्णना कर स्त्री को प्रसंग सर्वत्र त्रासम अपि ईश्वरण किमुत ग्राम से वृत्ति ये शिक्षा प्रदान कर भगवान रामचंद्र जो स्त्री को प्रसंग जो पुरुष स्त्री प्रति आकर्षण स्त्री पुरुष प्रति आकर्षण ये भौतिक जगत को मैथुनागार बोली कह पुरुष स्त्री आकर्षण रही तेनाली भाव जो आकर्षण रही सर्वत्र त्रासम भय सब ये त्रास विभिन्न प्रकार दुख प्रदान कर ईश्वर कथा जो भगवान रामचंद्र पर अवस्था होमुत ग्रामस्थ भूत जो मैंने गृह चेतन अच्छा जो मैंने त्रिगुण भितर अच्छा कथ कह तेनाली भाव में महाप्रभु विभिन्न प्रकार जो रही मर्यादा पुरुषोत्तम विभिन्न मर्यादा स्थापन कर तेणु आम आज महाविद्यालय तिथि आम भगवान रामचंद्र गोटे स्तोत्र पाठ कर विश्राम देवा नवम स्कंद सुखदेव गोस्वामी ये श्लोक कही जो वर्णना कर भगवान रामचंद्र विषय जो रही रामायण महर्षि वाल्मीकि 25,000 श्लोक भगवान रामचंद्र गुणावली वर्णना कर जीवन को प्रस्तुत कर एवं अन्यान्य विभिन्न मुनि ऋषि मैंने भगवान रामचंद्र विषय वर्णना कर विशेष भाव में आम तुलसीदास स्वयं तुलसीदास रामचंद्र मानस वर्णना कर रचना करना विभिन्न मुनि ऋषि मैंने भगवान रामचंद्र विषय वर्णना कर गोटे श्लोक सुखदेव गोस्वामी भगवान रामचंद्र विषय संक्षेप वर्णना कर श्लोक पाठ कर विश्राम देवा कहते गुर्वाचे त्यक्त राज्य पद्म पद्भ्याम प्रियाया भगवान रामचंद्र शरण से जाऊर्वाच्यक्त राज्य पिता कथा को रक्षा करने राज्य त्याग कर दले रघुकुल रीति सदात निराई प्राण जाई पर वचन न जाई जो कह गोस्वामी तुलसीदास कहते से गुर्वाचर पिता कथा को रक्षा करने से राज्य को त्याग करदे एवं व्यचरित अनुगन 14 वर्ष वनवास कर जो सब वन विचरण कर कौन सी पादुका न थी खाली पाद से विचरण कर तेणु पद्म पद्म प्रायाम तांकर जो पाद एते पाद पद्म एते सुकोमल तांकर पत्नी प्रिया सीतादेवी कर मध्य हस्तकमल स्पर्श पाउछन से तांकर पाद कष्ट होछ ఎవరి భాగం భగవాన్ పాద పద్మ సుకుమార్ పాద పద్మ పాణి శివసాఖ్యమాభ్యాం తంకర పత్నీకర పాద పద్మర హస్తస్పర్శ మధ్య కరియాకు మళ్ళా తమ కష్ట లాగుచి క్షమాభ్యాం తమ సహి పరునాంచి ఎతి కష్ట లాగుచి ఎవరి భాగం భగవాన్ రామచంద్రంకర కోమల పాద పద్మ విషయ వర్ణన కరయైచి ఏమొన ఎప్పుడు భగవాన్ బణరే ଚାଲୁଥିଲେ ବେଚାର କରୁଥିଲେ ସେତେବେଳେ ମୃଜିତ ପଥରୁ ଯୋଉ ହରିନ୍ଦ୍ରାମ ଯାଭ୍ୟାମ ଭଗବାନ ସେତେବେଳେ ବିଚରଣ କରନ୍ତି ତାଙ୍କର ଯୋଉ ଥକାକୁ ଥକି ଯାଆନ୍ତି ତାକୁ ଦୂର କରିବା ପାଇଁ ଲକ୍ଷ୍ମଣ ଦେବ ଏବଂ ହନୁମାନ ଇତ୍ୟାଦି ତାଙ୍କର କଥାକୁ ତାଙ୍କର ଦୂର କରନ୍ତି ତାଙ୍କର ଯୋଉ ଥକାଙ୍କୁ ଦୂର କରନ୍ତି ଏବଂ ବୈରୁପ୍ୟା ସୁପଙ୍କା ସୁପଙ୍କା ଯେତେବେଳେ ଆସିଥିଲା ରାମଚନ୍ଦ୍ରଙ୍କୁ ବିବାହ କରିବା ପାଇଁ ସେଇ ସେଇ ସୁପଣକାଙ୍କୁ ଭଗବାନ ବୈରୁପ୍ୟ କରିଦେଇଥିଲେ ବୈରୁପ୍ୟା ସୁପଣକା ପ୍ରିୟ ବୀର ଋଷା ଆରୋପିତ ଭୂମି ଜୁମ୍ଭା ପ୍ରିୟ ବୀର ଋଷା ଯେତେବେଳେ ରାବଣ ନେଇଗଲେ ତାଙ୍କ ପ୍ରିୟାଙ୍କୁ ତେଣୁ ସେଇ ଦୁଃଖରେ ସେ ଯେତେବେଳେ ଯାଇ ପହଞ୍ଚନ୍ତି ବଦ୍ଧ ସେତୁ ଶତାବ୍ଦୀ ଯୋଉ ଅବଧି କହିଲେ ଯୋଉ ସାଗର କୂଳରେ ପହଞ୍ଚନ୍ତି ଆରବ ସାଗରରେ ପହଞ୍ଚନ୍ତି ସେଇ ସମୟରେ ଯେତେବେଳେ ସାଗର ତାଙ୍କୁ ସ୍ପର୍ଶ ଦଉନାହିଁ ସେତେବେଳେ ବୃମ୍ଭି ଜୁମ୍ଭା ତାଙ୍କ ସହିତ କ୍ରୋଧ ପ୍ରକାଶ କରିଛନ୍ତି ସେତେବେଳେ ସେ ସମୁଦ୍ରର ଜଳ ସବୁ ତାତି ଉଠିଲା ଏବଂ ସମୁଦ୍ରରେ ଯେତେ ଜୀବ ଅଛନ୍ତି 9 ଲକ୍ଷ ପ୍ରକାର ଜଳ ଜୀବ ଅଛନ୍ତି ସେମାନେ ସମସ୍ତେ କଷ୍ଟ ଅନୁଭବ କଲେ ଛଟପଟ ହେଲେ ତାଙ୍କର ପ୍ରାଣ ଚାଲିବ ବୋଲି ଏଭଳି ଲାଗିଲା ତେଣୁ ବରୁଣ ଦେବ ଆସି ଭଗବାନ ପଥ ପ୍ରଦାନ କରିଛନ୍ତି ପ୍ରସ୍ତାବ ବିରୋଧ ସେତୁ ଘଳଦେବ ଦହନ ଏବଂ ଏଇଭଳି ଭାବରେ ସେ ଯେତେବେଳେ ପଥ ନିର୍ମାଣ କରିଛନ୍ତି ସେତୁବନ୍ଧ ନିର୍ମାଣ କରିଛନ୍ତି ସେଇ ସେତୁବନ୍ଧରେ ଯାଇ ଲଙ୍କାରେ ଫଳଦେବ ଦହନ ଫଳ ଯେ ରାବଣ ତାକୁ ଦହନ କରିଛନ୍ତି ତାକୁ ହତ୍ୟା କରିଛନ୍ତି ତେଣୁ ସେଇ କୌଶଳେନ୍ଦ୍ରର ମୁଁ ଶରଣରେ ଯାଉଛି ତେଣୁ ସେଇ ଭଗବାନ ରାମଚନ୍ଦ୍ରଙ୍କର ଆତ୍ମାଙ୍କୁ ଧ୍ୟାନ କରି ତାଙ୍କର ପ୍ରାର୍ଥନା ତାଙ୍କର କୃପା ଆଶୀର୍ବାଦ କରି ମହାବୀରଙ୍କର ହନୁମାନଙ୍କ କୃପା ଆଶୀର୍ବାଦ ପ୍ରାର୍ଥନା କରି ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ଦାଇ ଗୋବିନ୍ଦ।
जय श्री गुरुदेव की सीताराम हनुमान की समेत भक्त वृंद की बहुत प्रभानंद
बर्तमान
प्रसाद दिजिव तापरे आम प्रोग्राम अच्छे
ମାତେ ଯିବ ଆସିବେ।